आकाशवाणी। संवाद पढ़ुछन्ति सुभाष चंद्र शतपथी। मुख्य संवाद। प्रधानमंत्री आसंताकाली कर्णाटक तेलंगाना गस्तरे जाई विभिन्न प्रकल्पर करिबे उद्घाटन। सामाजिक सुरक्षा प्रदान लक्ष्यरे कार्यकारी हेउथुवा जनसुरक्षा योजनार 11 वर्ष पूर्ति। ओडिशार 5 समेत देशर 42 पंचायतकु मिलिब जातीय पंचायत पुरस्कार। एवं आईपीएल क्रिकेटरे गुजरात टाइटन्स विपक्षरे राजस्थान रॉयल्स टॉस जीती बोलिंग करिबाकु निष्पत्ति नेइछि। प्रधानमंत्री नरेन्द्र मोदी आसंताकाली तेलंगानारे 1535 कोटी टंका मूल्यर रेल भित्तिभूमि प्रकल्पकु देश उद्देश्यरे उत्सर्ग करिबे। रेल क्षमतारे सुदृढ़ीकरण एवं रेलपथरे यातायातकु सुगम करिबा लक्ष्यरे प्रधानमंत्री 118 किलोमीटर काजीपेट विजयवाड़ा मल्टीट्राकिंग प्रकल्प एवं रेल बाइपास अधीनरे काजीपेट रेल समेत विभिन्न कार्यक्रमरे अंशग्रहण करिबे। ଏହାଦ୍ୱାରା ଗ୍ରାଣ୍ଡ ଟ୍ରଙ୍କ କରିଡରରେ ଦ୍ରୁତ ଭାବେ ଟ୍ରେନ୍ ଚଳାଚଳ କରିବା ସହିତ ଭିଡ଼ ହ୍ରାସ କରାଯାଇପାରିବ। ସେହିପରି ଟ୍ରେନ୍ ମାଧ୍ୟମରେ ମାଲ ପରିବହନ ବ୍ୟବସ୍ଥା ମଧ୍ୟ ତ୍ୱରାନ୍ୱିତ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ରେଳ ବାଇପାସ୍ ଅଧୀନରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବାକୁ ଥିବା କାଜିପେଟ୍ ରେଳ ଦ୍ୱାରା ହାଇଦ୍ରାବାଦ ବଲହରଶାହ ଏବଂ ବିଜୟୱାଡ଼ାକୁ ଟ୍ରେନ୍ ଚଳାଚଳ ସହଜ ଏବଂ ସୁଗମ ହୋଇପାରିବ। କାଜିପେଟ୍ ଜଙ୍କସନ୍ରେ ଭିଡ଼ ହ୍ରାସ ହେବ ପରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସନ୍ଧ୍ୟାରେ ସିକନ୍ଦରାବାଦସ୍ଥିତ ପ୍ୟାରେଡ୍ ଗ୍ରାଉଣ୍ଡରେ ଜନସଭାରେ ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମଧ୍ୟ କର୍ଣ୍ଣାଟକ ଯିବେ। ପୂର୍ବାହ୍ନ 11:00 ବେଙ୍ଗାଲୁରୁସ୍ଥିତ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଶ୍ରୀ ମୋଦି ଯୋଗଦେବେ। ସେଠାକାର ଆନ୍ତର୍ଜାତିକ କେନ୍ଦ୍ରରେ ନବନିର୍ମିତ ଧ୍ୟାନ ମନ୍ଦିରକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ସେଠାରେ ଏକ ଜନସମାବେଶକୁ ସମ୍ବୋଧନ କରିବେ। ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଆଜି ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟରେ ତାଙ୍କ ନେତୃତ୍ୱରେ ଏହା ହେଉଛି ପ୍ରଥମ ବିଜେପି ସରକାର। ରାଜ୍ୟପାଳ ଆର୍ଏନ୍ ରବି କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡଠାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ରାଜ୍ୟପାଳ ଆଜି ମନ୍ତ୍ରିମଣ୍ଡଳର 5 ଜଣ କ୍ୟାବିନେଟ୍ ମନ୍ତ୍ରୀ ଦିଲୀପ ଘୋଷ, ଅଗ୍ନିମିତ୍ରା ପଲ, ଅଶୋକ କୀର୍ତ୍ତନିଆ, ନିଶିତ ପ୍ରମାଣିକ ଏବଂ ଖୁଦିରାମ ଟୁଡୁଙ୍କୁ ମଧ୍ୟ ଶପଥପାଠ କରାଇଥିଲେ। ନୂତନ ଭାବେ ନିର୍ବାଚିତ ବିଧାୟକମାନେ ବିଧାନସଭାରେ ଆସନ୍ତା 13 ତାରିଖରେ ଶପଥ ଗ୍ରହଣ କରିବେ। ଆଜିର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଦଳର ନେତାମାନେ ଅଂଶଗ୍ରହଣ କରିଥିଲେ। ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି 207 ଆସନରେ ବିଜୟ ଲାଭ କରିଥିବାବେଳେ ତୃଣମୂଳ କଂଗ୍ରେସ ମାତ୍ର 80 ଆସନ ଲାଭ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀ ଅଧିକାରୀ ଲୋକମାନଙ୍କ ସହ ଗଭୀର ଭାବେ ଯୋଡ଼ି ହୋଇ ରହିଆସିଛନ୍ତି ଏବଂ ଖୁବ୍ ନିକଟରୁ ସେମାନଙ୍କର ଆଶା ଓ ଆକାଂକ୍ଷାକୁ ବୁଝିପାରିଛନ୍ତି। ଶ୍ରୀ ମୋଦି ତାଙ୍କର ଶାସନକାଳ ସମ୍ପୂର୍ଣ୍ଣ ଏବଂ ସଫଳ ପରିଚାଳନା ପାଇଁ ଆଶା ବ୍ୟକ୍ତ କରିଛନ୍ତି। ତାମିଲନାଡ଼ୁରେ ନୂତନ ସରକାର ଗଠନ ପାଇଁ ଟିଭିକେ ସପକ୍ଷରେ 120 ଜଣ ବିଧାୟକଙ୍କ ସମର୍ଥନ ରହିଥିବା ଶ୍ରୀ ଜୋସେଫ୍ ବିଜୟ ଦାବି କରିଛନ୍ତି। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଟିଭିକେ ସର୍ବାଧିକ 108 ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଟିଭିକେ ପକ୍ଷରୁ କୁହାଯାଇଛି, ଉଭୟ ଭିସିକେ ଏବଂ ଆଇୟୁଏମ୍ଏଲ୍ ତାଙ୍କ ସରକାର ଗଠନ ସପକ୍ଷରେ ନିଃସର୍ତ୍ତ ସମର୍ଥନ ଜଣାଇଛନ୍ତି। ସମଗ୍ର ଦେଶରେ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନାର 11 ବର୍ଷ ପୂର୍ତ୍ତି ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହିସବୁ ଯୋଜନା ବିଶେଷ କରି ସମାଜର ଅବହେଳିତ ଲୋକଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ କରାଯାଇଥିଲା। ଯୋଜନାଗୁଡ଼ିକ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ବୀମା ଏବଂ ପେନ୍ସନ୍ ସୁବିଧା ଯୋଗାଇ ଦେବା ନିମନ୍ତେ ପିଏମ୍ ଜୀବନଜ୍ୟୋତି ବୀମା ଯୋଜନା, ପିଏମ୍ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନାକୁ ନେଇ ଜନସୁରକ୍ଷା ଯୋଜନାର ଶୁଭାରମ୍ଭ କରିଥିଲେ। ପିଏମ୍ ଜୀବନଜ୍ୟୋତି ବୀମା ଯୋଜନା ଅଧୀନରେ 27 କୋଟିରୁ ଉର୍ଦ୍ଧ, ପିଏମ୍ ସୁରକ୍ଷା ବୀମା ଯୋଜନା ଅଧୀନରେ 58 କୋଟି ଏବଂ ଅଟଳ ପେନ୍ସନ୍ ଯୋଜନା ଅଧୀନରେ 9 କୋଟି ହିତାଧିକାରୀ ନାମ ପଞ୍ଜୀକରଣ କରିଥିବା ଶ୍ରୀମତୀ ସୀତାରମଣ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସରକାରଙ୍କ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର 2025 ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏହି ପୁରସ୍କାର ପାଇଁ ଦେଶର 42 ପଞ୍ଚାୟତକୁ ମନୋନୀତ କରାଯାଇଛି। ଆସନ୍ତା ମାସ 3 ତାରିଖରେ ନୂଆଦିଲ୍ଲୀରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କର୍ଣ୍ଣାଟକର ସର୍ବାଧିକ 6 ପଞ୍ଚାୟତ ଏହି ପୁରସ୍କାର ପାଇବା ଲାଗି ଚୟନ ହୋଇଛନ୍ତି। ଏହାପରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା 5 ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିବା ସୂଚନା ମିଳିଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଏବଂ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର 2 ବର୍ଗରେ ପଞ୍ଚାୟତଗୁଡ଼ିକୁ ପୁରସ୍କୃତ କରାଯିବ। ଦାରିଦ୍ର୍ୟ ମୁକ୍ତ ଜୀବନଶୈଳୀ, ସ୍ୱାସ୍ଥ୍ୟ, ପରିମଳ, ସାମାଜିକ ନ୍ୟାୟ, ମହିଳା ଅନୁକୂଳ ଶାସନ ବ୍ୟବସ୍ଥା ସମେତ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ଗ୍ରାମ ପଞ୍ଚାୟତଗୁଡ଼ିକୁ ଦୀନଦୟାଲ ଉପାଧ୍ୟାୟ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ବର୍ଗରେ 17 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମୁଦାୟ 34 ଗ୍ରାମ ପଞ୍ଚାୟତକୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ଅଧୀନରେ ପ୍ରଦାନ କରାଯାଉଥିବା ସମ୍ମାନ ଜିଲ୍ଲା, ବ୍ଲକ ଏବଂ ଗ୍ରାମ ସ୍ତରରେ ଉତ୍ତମ ପ୍ରଦର୍ଶନକାରୀ ପଞ୍ଚାୟତଗୁଡ଼ିକୁ ପ୍ରଦାନ କରାଯିବ। ଏହି ବର୍ଗରେ 8 ପଞ୍ଚାୟତକୁ ମନୋନୀତ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବିଜୟୀ ପଞ୍ଚାୟତଗୁଡ଼ିକୁ 50 ଲକ୍ଷରୁ 5 କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମନାଥ ମନ୍ଦିର ଗସ୍ତରେ ଯିବେ। ବେଆଇନ ଅର୍ଥ ଦେଣନେଣ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୀବ ଅରୋରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗିରଫ କରାଯାଇଛି। ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ଦିଲ୍ଲୀ, ଗୁରୁଗ୍ରାମ ଏବଂ ଚଣ୍ଡିଗଡ଼ର 5 ସ୍ଥାନରେ ଚଢ଼ାଉ କରାଯାଇଥିଲା। ବେଆଇନ ଅର୍ଥ କାରବାର ଆଇନ 2002 ଅନୁସାରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି। ଶ୍ରୀ ଅରୋରା ପ୍ରାୟ 100 କୋଟି ଟଙ୍କାର ମୋବାଇଲ ଫୋନ୍ କିଣା ଜାଲ ରସିଦ ପୈଠ କରି ଜାଲ କମ୍ପାନୀ ମାଧ୍ୟମରେ ଇନ୍ପୁଟ୍ GST ଟଙ୍କା ହଡ଼ପ କରିଥିବା ନିର୍ଦ୍ଦେଶାଳୟ ପକ୍ଷରୁ ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶର ସିହୋର ଜିଲ୍ଲା ଭୈରୁଣ୍ଡାଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର 4th ପର୍ଯ୍ୟାୟର ଶୁଭାରମ୍ଭ ଏବଂ 25 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ 973 ସଡ଼କ ପ୍ରକଳ୍ପର ଅନୁମୋଦନ ଏବଂ ଅର୍ଥ ଆବଣ୍ଟନ ପତ୍ର ପ୍ରଦାନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ମଧ୍ୟପ୍ରଦେଶର 987 ଗ୍ରାମର ଲୋକମାନେ ଉପକୃତ ହେବେ। 2026-27 ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସମୁଦାୟ 18,907 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ନିଷିଦ୍ଧ ଔଷଧ ସେବନ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ମହିଳା କୁସ୍ତି ଖେଳାଳି ବିନେଶ ଫୋଗଟ୍ଙ୍କୁ ଭାରତୀୟ କୁସ୍ତି ମହାସଂଘ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଚଳିତ ବର୍ଷ ଜୁନ୍ 26 ତାରିଖ ପର୍ଯ୍ୟନ୍ତ ଘରୋଇ କୁସ୍ତି ପ୍ରତିଯୋଗିତାରେ ଭାଗ ନେବା ଉପରେ ବିନେଶକୁ ଅଯୋଗ୍ୟ ଘୋଷଣା କରାଯାଇଛି ବୋଲି ମହାସଂଘ ପକ୍ଷରୁ ଜାରି ନୋଟିସ୍ରେ ଦର୍ଶାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି କର୍ଣ୍ଣାଟକ, ତେଲେଙ୍ଗାନା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ଜନସୁରକ୍ଷା ଯୋଜନାର 11 ବର୍ଷ ପୂର୍ତ୍ତି। ଓଡ଼ିଶାର 5 ସମେତ ଦେଶର 42 ପଞ୍ଚାୟତକୁ ମିଳିବ ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ଆଇପିଏଲ୍ କ୍ରିକେଟ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ଶେଷ ହେଲା।